ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆନ୍ତଃରାଜ୍ୟ ନଦୀ ଜଲ ପରିଚାଳନା ଲାଗି ରାଜ୍ୟମାନେ ମିଶିକିରି କାମ କରବାର୍କେ ପଡ଼ବା କହିଲେ ମୁଖ୍ୟମନ୍ତ୍ରୀ। ଇ ବଛର ଖରିଫ ଋତୁ ଥି ଇହାଦେ ତକ ଠୋଲ ହେଇଛେ 61,77,000 ମେଟ୍ରିକ ଟନ୍ନୁ ଅଏତକା ଧାନ। ରାଜ୍ୟ ଆଜିଠାନୁ ମୂଲ ହେଲା ଯୁକ୍ତ 2 ପରୀକ୍ଷା। ଆଉର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ହକି ପ୍ରୋ ଲିଗ୍ ପୁରୁଷ ବର୍ଗ ଥି ଭାରତ ଆର୍ ଜର୍ମାନୀ ଭିତରେ ଆଉ କିଛି ସମୟରୁ ମୂଲ ହେବା ମ୍ୟାଚ। ଆନ୍ତଃରାଜ୍ୟ ନଦୀ ଜଲ ପରିଚାଳନା ଲାଗି ରାଜ୍ୟମାନେ ମିଶିକିରି କାମ କରବାର୍କେ ପଡ଼ବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜସ୍ଥାନର ଉଦୟପୁରଠାରେ ଆଜି ମୂଲ ହୋଇଥିବା 2 ନମ୍ବର ସର୍ବଭାରତୀୟ ଜଲସମ୍ପଦ ମନ୍ତ୍ରୀ ସମ୍ମିଳନୀ 2025 ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଜଲ ପରିଚାଳନା କ୍ଷେତ୍ରର ଆହ୍ୱାନ କେନ୍ସି ଗୋଟେ ରାଜ୍ୟନ ସୀମିତ ହୋଇକରି ନାଇଁ ରହି, ଏଥିଲାଗି ରାଜ୍ୟମାନେ ମିଶିକିରି ଯୋଜନା ତିଆରି କରବାର୍କେ ପଡ଼ବା। ଜଳବାୟୁ ପରିବର୍ତ୍ତନ ଆଉ ଅନିୟମିତ ବର୍ଷା ଓଡ଼ିଶାର ଚାଷବାସକେ ବହୁତଟେ ନୁକସାନ ପହଞ୍ଚାଉଛି। ଫିର୍ଭି 2036 ମସିହା ବେଲ୍କେ ରାଜ୍ୟର 100 ବଛର ପୂର୍ତ୍ତି ଉତ୍ସବ ପାଳନ କରବାର ସହିତ ଗୋଟେ ଜଲସମ୍ପଦ ଭରପୁର ରାଜ୍ୟ ହୋଇପାରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଓଡ଼ିଶା ସରକାର ଭିନ୍ ଭିନ୍ ପ୍ରକଳ୍ପ ଜରିଏ ଆଉ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ବନ୍ୟା ନିୟନ୍ତ୍ରଣ ଆଉ ପାନୀର ସୁରକ୍ଷା ଦିଗେ କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିବାର ସହିତ ଜଲ ପରିଚାଳନା ଆର୍ ସୁରକ୍ଷା ଲାଗି ରାଜ୍ୟନ ଚାଲିଥିବା ଭିନ୍ ଭିନ୍ ଯୋଜନା ଆର୍ କାର୍ଯ୍ୟକ୍ରମ ବାବଦେ ତଥ୍ୟ ରଖିଛନ୍। ଧାନଘିନା ବ୍ୟବସ୍ଥାକେ ଶୃଙ୍ଖଳିତ କରବାର୍ ଲାଗି ସରକାର କଡ଼ା ପଦକ୍ଷେପ ନେଉଛନ୍। ଆଉ ଯେନ୍ମାନେ ଅନିୟମିତତା କରୁଛନ୍ ସେମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାନ ଆଜି ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଆଲୋଚନା ଥି ଉତ୍ତର ରଖିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ଏପତକ ରାଇଜେ 61,77,488 ମେଟ୍ରିକ ଟନ୍ ଖରିଫ ଧାନ ଘିନା ହୋଇଛି। ବେଆଇନ ହିସାବରେ ଧାନ ଘିନୁଥିବା ବେଳେ 6 ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି। 9 ଜନ ମିଲନକର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ 8 ବେଆଇନ ଗାଡ଼ି ଭିଲ୍ ଜବତ କରାଯାଇଛି। ସେନ୍ତା 26 ମିଲ୍ ମାଲିକଙ୍କୁ କଳା ତାଲିକାଭୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଓଡ଼ିଶାର 46,531 ଗାଁର 52,368 ୱାର୍ଡକେ ପାଇପ ଜରିଏ ପିଇବାର ପାଣି ଦିଆଯାଉଛେ ଆଉ 40,193 ୱାର୍ଡକେ ପାଣି ଯୋଗାବାର ବ୍ୟବସ୍ଥା କରାଯାଉଛେ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। 2016 ମସିହା ତ ଖେପ ଖେପ କରି ରାଜ୍ୟର ସବୁ ଇଲାକାକେ ସଫା ପିଇବାର ପାଣି ଯୋଗାବାର ବ୍ୟବସ୍ଥା କରାଯିବା ବୋଲି ବିଧାନସଭାନ ଆଜି ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ରଖିକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଜ୍ୟର 30 ଜିଲ୍ଲାନ ଗଲା 2020-21 ଆଉ 2024-25 ଆର୍ଥିକ ବଛରଟି 45,485.68 ହେକ୍ଟର ନୂଆ ଘନା ଜଙ୍ଗଲ ବନା ହୋଇଛି। ଆଜି ବିଧାନସଭାନ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୋଟିଏ ପ୍ରଶ୍ନର ଉତ୍ତରଥି କହିଛନ୍ ଯେ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର ନୂଆ ରିପୋର୍ଟ ଅନୁସାରେ ମୋଟ 52,433.56 ବର୍ଗ କିଲୋମିଟର ଜାଗାଥି ଜଙ୍ଗଲ ଭରିଛି। ସର୍ବେକ୍ଷଣ ସଂସ୍ଥା 2021 ଆଉ 2023 ରିପୋର୍ଟକେ ଦେଖିଲେ ରାଇଜେ 151.89 ବର୍ଗ କିଲୋମିଟର ଜଙ୍ଗଲ ଜମି ବଢ଼ିଛି। ସେନ୍ତା ରାଇଜେ 24,143.59 ବର୍ଗ କିଲୋମିଟର ଖୋଲା ଜଙ୍ଗଲ ରହିଥିବାର ମନ୍ତ୍ରୀ ସୂଚନା ଦେଇଛନ୍। 2024 ମସିହା ନଭେମ୍ବର ମାସର ଗନ୍ତି ହିସାବରେ ରାଇଜେ 2,103 ହାତୀ ଅଛନ୍ ବୋଲି ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ଆଜି ବିଧାନସଭାନ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଭିନ୍ ଭିନ୍ କାରଣରୁ ରାଇଜେ ଫି ବଛର ପାଖାପାଖି 81 ହାତୀଙ୍କର ଜୀବନ ଯାଇଛି। ଭାରତୀୟ ସର୍ବେକ୍ଷଣ ସଂସ୍ଥା ତରଫୁ ଆଜିଠାନୁ ଦେଶର 152 ସହର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ନକ୍ସା ସର୍ବେକ୍ଷଣ ମୂଲ ହୋଇଛି। ସର୍ଭେଥି ଓଡ଼ିଶାର 4 ସହର ଝାରସୁଗୁଡ଼ା ଖୋର୍ଦ୍ଧା ଜଟଣୀ ଆର୍ ବାରିପଦା ଠାନ୍ ପାଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶଠାରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଖୋର୍ଦ୍ଧାନ ଇତାର ଶୁଭାରମ୍ଭ କରିଛନ୍। ଏହି ସର୍ବେକ୍ଷଣର ତଥ୍ୟ ଜରିଏ ସହରାଞ୍ଚଳର ଭୂମି ତଥ୍ୟ ଡିଜିଟାଲ ପୋର୍ଟାଲମାନଙ୍କେ ରଖାଯିବା ଆର୍ ନିୟମିତ ଭାବେ ଇତାକେ ଅପଡେଟ୍ କରାଯିବା। ସେନ୍ତା ଇ ବ୍ୟବସ୍ଥା ଜମି ବିବାଦର ସମାଧାନ କରବାର ସହିତ ଟିକସ ଆଦାୟ କରବାର୍ଥି ବିଲ୍ ସାହାଯ୍ୟ କରବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 23 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରବେ। ଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘେ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଆଜିଠାନୁ ମୂଲ ହୋଇଛେ। ପରୀକ୍ଷା ସକାଳ 10 ବଜେ ନୁ ମୂଲ ହୋଇକରି 1 ବଜେ ତକ ହୋଇଥିଲା। ଇ ବଛର 1,276 କେନ୍ଦ୍ରନ 393,618 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ପହିଲା ଥର ଲାଗି କଳା, ବାଣିଜ୍ୟ, ବିଜ୍ଞାନ ଆର୍ ଧନ୍ଦାମୂଳକ ପରୀକ୍ଷାକେ ଗୋଟେ ସମୟାତି କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତ 2 ପରୀକ୍ଷାର୍ଥୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରବାର ସହିତ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲାନ ଯୁକ୍ତ 2 ବିଜ୍ଞାନ ପରୀକ୍ଷା ସୁରକ୍ଷା ବ୍ୟବସ୍ଥା ଭିତରେ ମୂଲ ହୋଇଛି। ଜିଲ୍ଲାର 2 ପରୀକ୍ଷା କେନ୍ଦ୍ର କଣ୍ଟାମାଲ ଆର୍ ବୌଦ୍ଧନ କରାଯାଇଛି। ଯୁକ୍ତ 2 ପରୀକ୍ଷାକେ ନଜରଠି ରଖିକରି କଲେଜ ଚାରିଆଡ଼େ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସହିତ ଅଲଗା ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ବୁଲିକରି ତଦାରଖ କରିଛନ୍। ଫଗୁନ ମାସର କୃଷ୍ଣ ପକ୍ଷ ଷଷ୍ଠୀ ତିଥିନ ଆଇବାକାଲ ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି ହେବା। 2 ଭୋଗମଣ୍ଡପ ଭୋଗନୀତି ସର୍ବାର ଉତ୍ରୁ ଇଗୁପ୍ତ ନୀତି କରାଯିବା। ଉପରବେଲା 5 ବଜେନୁ ରାତି 10 ବଜେ ତକ ସାଧାରଣ ଲୋକଙ୍କର ଲାଗି ଦର୍ଶନ ବନ୍ଦ ରହିବା। ବନକ ଲାଗି ନୀତି ହେଉଥିବାରୁ ଆଇବାକାଲ ଆର୍ ପରଦିନ ରତ୍ନଭଣ୍ଡାର ମରାମତି କାମ ଭିଲ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଦେବଗଡ଼ ଜିଲ୍ଲାନ ଖରାଦିନେ ଜଙ୍ଗଲନ ଲାଗୁଥିବା ଜୁଏ ଆର୍ ତାର ପ୍ରଭାବଥି ଜଳବାୟୁ ପରିବର୍ତ୍ତନକେ ରୋକବାର ଲାଗି ଗୋଟେ ସଚେତନତା ରାଲି ହୋଇଯାଇଛି। ଇଥି ଦେବଗଡ଼ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ। ଇତାର ସହିତ ମହାବିଦ୍ୟାଳୟନ ଗୋଟେ ରକ୍ତଦାନ ଶିବିର ଭିଲ ହୋଇଯାଇଛି। ମହାବିଦ୍ୟାଳୟର ଯୁବ ରେଡ୍କ୍ରସ ସଂସ୍ଥା ଆର୍ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗତି ହୋଇଥିବା ରକ୍ତଦାନ ଶିବିରନ 41 ୟୁନିଟ୍ ରକ୍ତ ଠୋଲ କରାଯାଇଛି। ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ତାଲିମ ନେଉଥିବା ଛାତ୍ରୀମାନଙ୍କୁ ଇ ତାଲିମକେ ନିଜର ଇଲାକାନ ଅଲଗାମାନଙ୍କୁ ଶିଖାବାର ଲାଗି ପରାମର୍ଶ ଦେଇଥିଲେ। ସଭାତି ତାଲିମ ପାଇଥିବା ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇଯାଇଛି। ଏହି ଶିବିରକେ ନୂଆପଡ଼ା ଜିଲ୍ଲା ବହୁତ ବିଶେଷଜ୍ଞ ଡାକ୍ତର ଆସିକରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଛନ୍। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ରମ ଆଇବା ଦିନେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାନୁ କେହି ବିଲ୍ ବଞ୍ଚିତ ନାହିଁ ରହନ୍ ବୋଲି ଏ ଅବସରରେ କହିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟନା ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ରନ କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ତରଫୁ ଅନ୍ତଃ ଜିଲ୍ଲା ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଇଥି କଟକ ଜିଲ୍ଲାନୁ 27 ଜଣ ପ୍ରତିଭାଗୀ ଭାଗ ନେଇଛନ୍। ଏ ଅବସରରେ ହୋଇଥିବା କାର୍ଯ୍ୟକ୍ରମଟି ଅତିଥିମାନେ କଳାହାଣ୍ଡି ଜିଲ୍ଲାର କଳା ଆର୍ ସଂସ୍କୃତି ପରମ୍ପରା ଖେଲ ଆଉ ଦର୍ଶନୀୟ ସ୍ଥାନମାନଙ୍କର ବାବଦେ କହିବାର ସହିତ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଜରି ସେସବୁର ପ୍ରଚାର ପ୍ରସାର ହୋଇପାରୁଛେ ବୋଲି ମତ ଦେଇଛନ୍। ଏହି କାର୍ଯ୍ୟକ୍ରମ ଏ ମାସ 22 ତାରିଖ ଦିନ ଉଦ୍ଯାପିତ ହେବା। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ଟି ଆଜି 3 ମ୍ୟାଚ୍ ଖେଳାଯାଇଛି। ଆଜି ବେଲବୁଡ଼େ ଭାରତ ସ୍ପେନ୍ ଭିତରେ ହୋଇଥିବା ମହିଳା ବର୍ଗର ମ୍ୟାଚ୍ଟି ସ୍ପେନ୍ 3-4 ଗୋଲ ଦେଇକରି ଭାରତକେ ହରାଇଛି। ତାର ଆଘନୁ ପୁରୁଷ ବର୍ଗତି ହୋଇଥିବା ମ୍ୟାଚ୍ଟି ଇଂଲଣ୍ଡ 1-0 ଗୋଲ ଦେଇକରି ସ୍ପେନ୍କେ ହରାଇଛି। ଆଉ କିଛି ସମୟ ଉତ୍ତରୁ 3 ମ୍ୟାଚ୍ ଭାରତ ଆଉ ଜର୍ମାନୀ ଭିତରେ ପୁରୁଷ ବର୍ଗତି ଖେଳାଯିବା। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ 2 ଅନ୍ତଃ ଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୁର ସିଂ ଆଉ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜି 4 ଦିନେ ନୂଆପଡ଼ା ଦଲ ଜିତିଛି। ନୂଆପଡ଼ା ଆର୍ ବଲାଙ୍ଗୀର ଭିତରେ ହୋଇଥିବା ମ୍ୟାଚ୍ଟି ନୂଆପଡ଼ା ଦଲ ବଲାଙ୍ଗୀରକେ ଟାଇ ବ୍ରେକର 4-3 ଗୋଲ୍ଥି ହରାଇଛି। ଆଇବାକାଲ ସୁବର୍ଣ୍ଣପୁର ଆର୍ କୋରାପୁଟ ଜିଲ୍ଲା ଭିତରେ ମ୍ୟାଚ୍ ହେବା। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବାକାଲଠାନୁ 5 ଦିନ ତକ ଘଡ଼ଘଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି। ପରଦିନୁ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଭିଲ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେର୍ ଘାଏ। ଆନ୍ତଃ ରାଜ୍ୟ ନଦୀ ଜଳ ପରିଚାଳନା ଲାଗି ରାଜ୍ୟମାନେ ମିଶିକରି କାମ କରବାରକେ ପଡ଼ବା କହିଲେ ମୁଖ୍ୟମନ୍ତ୍ରୀ। ଇ ବଛର ଖରିଫ ଋତୁ ଥି ଇହାଦେ ତକ ଠୋଲ ହୋଇଛି 61,77,000 ମେଟ୍ରିକ ଟନ୍ରୁ ଅଧିକା ଧାନ। ରାଜ୍ୟ ଆଜିଠାନୁ ମୂଲ ହେଲା ଯୁକ୍ତ 2 ପରୀକ୍ଷା। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ହକି ପ୍ରୋ ଲିଗ୍ ପୁରୁଷ ବର୍ଗତି ଭାରତ ଆର୍ ଜର୍ମାନୀ ଭିତରେ ଆଉ କିଛି ସମୟ ଉତ୍ତରୁ ମୂଲ ହେବା ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।